କାଲି ରଜ ବାବୁ ଘରକୁ ବିରି ଚାଉଳ ଗଣ୍ଡେ ନେଇଥାନ୍ତି। ବିକଳ ହୋଇ ଡାକୁଥାଏ ଲୋକଟି, ଭିତରୁ ଜବାବ ଆସିଲା,
ଯା କାଲିକି ନେବୁ,
ବାବୁ ନାହାନ୍ତି। ଦିଅନ୍ତୁ ମା, ପିଲା ଘୋଡ଼ା ମୋର ଅନେଇଥିବେ, ନେଲେ ପିଠା ଖଣ୍ଡେ କରି ତାଙ୍କ ମୁହଁରେ ଦିଅନ୍ତି। ରାଗତମତମ ହୋଇ ସ୍ତ୍ରୀ ଲୋକଟି ଘରୁ ବାହାରି ଆସିଲା।
ଏତେ ପାଟିଟେ କଣ କରୁଛୁ, କୋଉ ହଜାର ନା ଦି ହଜାର ଅଛି ତୋର, ଯାହା କହୁଛୁ ପରା, ବାବୁ ନାହାନ୍ତି।
ଦୁଃଖିଆ ଦିନ ମଜୁରିଆ, ପିଲା ଛୁଆ କରି ପାଞ୍ଚ ପ୍ରାଣୀ କୁଟୁମ୍ବ, ଦୁଃଖ ତା ସାଥିରେ ଯେମିତି ବସା ବାନ୍ଧିଛି। ସ୍ତ୍ରୀଟାକୁ କେଉଁ ବେମାର ହେଇଛି କେଜାଣି, ଏଯାଏ ଖଟରୁ ଉଠୁନି। ବଡ଼ ଝିଅ ଦୁଇଟାର ପାଠପଢ଼ାରେ ଡୋରି କେବେଠାରୁ ବନ୍ଦ ହେଲାଣି, ପୁଅଟା ଗାଁ ସ୍କୁଲ ଯାଉଛି, ଦିନେ ମୁଲ ଲାଗିଲେ ଦି ଦିନ ବନ୍ଦ, ତଥାପି ଏଣୁ ତେଣୁ ଯୋଗାଡ଼ କରି ଚାଲିଯାଆନ୍ତି। ଦୁଃଖିଆର ମନ ଆଜି ବହୁତ ଖୁସି, ବାବୁ ଆଜି ଡାକିଛନ୍ତି ତାଙ୍କର ଘର କାମ କରିବାକୁ। ଜବାବ ହୋଇଛି, ଦିନକୁ ଦୁଇଶହ ଟଙ୍କା, ଘରୁ ଖାଇବା ଆଣିବୁ? ହଁ କରିଦେଇଛି ଦୁଃଖିଆ, ସକାଳୁ ଚୁଡ଼ା ଗଣ୍ଡେ ଧରି ବାହାରି ଯାଇଛି, ଦିନସାରା ଦିନସାରା ପରିଶ୍ରମ କରିଛି। ପାଣି ଟୋପେ ବି ଦିଅନ୍ତି ନାହିଁ ବାବୁଆଣୀ, ଦିନର ପରିଶ୍ରମ ପରେ ଦୁଇ ଦିନର ପାରିଶ୍ରମିକ ପାଇବ ଦୁଃଖିଆ, ଖୁସିରେ କହିକି ଯାଇଛି। ଆସିଲା ବେଳକୁ ବିରି ଚାଉଳ ନେଇକି ଆସିବି, ଚକୁଳି ପିଠା କରିବୁ, ଗଲା ଥର ପିଠା ଖଣ୍ଡେ ହୋଇନଥିଲା ବୋଲି ପିଲାଗୁଡ଼ା କେତେ କାନ୍ଦିଥିଲେ, ହେଲେ ଏଥର ପିଠା କରିବୁ, ସମସ୍ତେ ଏକାଠି ଖାଇବା। ହେଲେ ଏଠି ବାବୁ ବାବୁ ଡାକି ଥଣ୍ଟି ଶୁଖିଗଲାଣି, ହେଲେ ବାବୁ ଘରେ ଥାଇ ବାହାରକୁ ବାହାରୁନାହାନ୍ତି, ଓଲଟା ତାଙ୍କ ସ୍ତ୍ରୀକୁ ପଠାଇ ଦେଉଛନ୍ତି, କହୁଛନ୍ତି ବାବୁ ନାହାନ୍ତି। ସତ ଯେମିତି ଚକୁଳି ଛିଣ୍ଡା ଚକୁଳି ପିଠା ଖଣ୍ଡେର ସ୍ୱପ୍ନ ଦେଖିଥିବା ପିଲାଗୁଡ଼ାକୁ ସ୍ୱପ୍ନଟା ଭାଙ୍ଗି ଚିହ୍ନା ରଖିଯାଏ। ପାଖ ପଡ଼ୋଶୀ ସ୍ତ୍ରୀ ଲୋକଟିଏ ବାବୁ ବାବୁ ଶବ୍ଦ ଶୁଣି ବାହାରକୁ ଚାଲି ଆସିଲା, ସବୁ ଦେଖିଲା ସବୁ ଶୁଣିଲା। ମନ ଦୁଃଖରେ ଫେରି ଯାଉଥିବା ଦୁଃଖିଆକୁ ପଛରୁ ଡାକ ପକାଇଲା। ଦୁଃଖିଆ ହାତରେ ବିରି ଦୁଇ ମାଣ ଚାଉଳ ପାଞ୍ଚ ମାଣ ଦେଇ କହିଲା, ଯାରେ ତୋ ପିଲାମାନେ ଅନେଇଥିଲେ। ଦୁଃଖିଆ କଣ କହିବ, କିଛି ବୁଝିପାରୁନଥା, କେବଳ ଆଖିରୁ ଦୁଇଧାର ଲୁହ ଗଡ଼ି ଚାଲିଥାଏ। ଦୁଃଖୀ ମନରେ ଭଗବାନଙ୍କ ଉଦ୍ଦେଶ୍ୟରେ କହି ଚାଲିଥାଏ, ମା ଆପଣଙ୍କ ପିଲାମାନଙ୍କୁ ଭଗବାନ କୋଟି ପରମାୟ ଦିଅନ୍ତୁ, କୋଟି ପରମାୟ ଦିଅନ୍ତୁ।